ନମସ୍କାର ବନ୍ଧୁଗଣ, ମୁଁ କଳିଙ୍ଗ କନ୍ୟା
ଆଉ ମୁଁ ସଂଗ୍ରାମ
ଯୁବ ଯୌବନ ସ୍ୱାସ୍ଥ୍ୟରେ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜି ଆମେ କଥା ହେବା ମାସିକ ଋତୁସ୍ରାବ ବିଷୟରେ ଏବଂ ଏହି ସମୟରେ ଝିଅମାନଙ୍କୁ କିପରି ନିଜ ଶରୀରର ଯତ୍ନ ନେବାକୁ ହୁଏ।
ଝିଅମାନଙ୍କ ମାସିକ ଋତୁସ୍ରାବ ତାଙ୍କ ଯୌନ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ସହିତ ଜଡ଼ିତ। ଏହା 10-12 ବର୍ଷ ବୟସରୁ ଆରମ୍ଭ ହୋଇ 45-49 ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ଯଦି କୌଣସି ଝିଅର 19 ବର୍ଷ ବୟସ ପର୍ଯ୍ୟନ୍ତ ଏହା ନ ହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନେବା ବହୁତ ଜରୁରୀ, ପରେ ପିଲା ଜନ୍ମ ଦେବାରେ ଅସୁବିଧା ଉତ୍ପନ୍ନ କରିପାରେ।
ଯେତେବେଳେ ମାସିକ ଋତୁସ୍ରାବ ବିଷୟରେ କଥା ହୋଇଥାଉ ସେହି ସମୟରେ ପ୍ରଥମେ ପ୍ରଶ୍ନ ଆସେ ଯେ ଝିଅମାନଙ୍କ ମାସିକ ଋତୁସ୍ରାବ ଆସିବା ପୂର୍ବରୁ ତାଙ୍କୁ ଏହି ବିଷୟରେ କିଛି ଜଣାଥାଏ କି ନାହିଁ। ଉତ୍ତର ହେଉଛି, ବହୁତ କମ୍ ଝିଅ ଏହି ବିଷୟରେ ନିଜ ସ୍କୁଲ ବା ଘରୁ ଜାଣିଥାନ୍ତି, କିମ୍ବା କିଛି ପିଲା ତାଙ୍କଠାରୁ ଅଧିକ ବୟସର ସାଙ୍ଗମାନଙ୍କଠାରୁ ଜାଣିପାରିଥାନ୍ତି। ଅଧିକାଂଶ ସମୟରେ ଯେଉଁ ଝିଅମାନେ ପ୍ରଥମରୁ ଜାଣିନାହାନ୍ତି ସେମାନେ ମାସିକ ଋତୁସ୍ରାବ ଆରମ୍ଭରେ ଡରି ଯାଇଥାନ୍ତି ଏବଂ ତାଙ୍କ ଶରୀରରେ ଏହା କାହିଁକି ହେଉଛି ତାହା ଜାଣିପାରନ୍ତି ନାହିଁ।
ଏଥିପାଇଁ ପ୍ରଥମେ ଆମେ ତାଙ୍କ ସହ ଖୋଲା କଥା ହେବା ଦରକାର, ଆଉ ଏହି ସମୟରେ ଶରୀରକୁ ସଫା ରଖିବା ବିଷୟରେ ବୁଝାଇବା ଏବଂ ସଚେତନ କରିବା ଆବଶ୍ୟକ। ଶ୍ରୋତା ବନ୍ଧୁ, ଏହି ବିଷୟକୁ ନେଇ ଆମେ ଆପଣଙ୍କୁ ଏକ ପ୍ରଶ୍ନ ପଚାରିଥିଲୁ। ଆଗକୁ ଯିବା ପୂର୍ବରୁ ଚାଲନ୍ତୁ ମିଳିଥିବା ମତାମତକୁ ଶୁଣିନେବା।
ଋତୁସ୍ରାବ ସମୟରେ ଯଦି ଆମେ କପଡା ବ୍ୟବହାର କରାଯାଏ, କଟନ୍ ବା ସୂତା କପଡା ପିନ୍ଧୁ, ତାପରେ ଆମେ କାର୍ଫି ବ୍ୟବହାର କରୁ, ଆଉ କପଡାକୁ ଭଲ ଭାବରେ ଶୁଖାଶୁଖି କରି ସଫା ସୁତୁରା କରି ପିନ୍ଧୁ।
ଶରୀରରେ କହିଲେ ଯେମିତିକି ଆମର ଉଚ୍ଚତା ବଢ଼ିଥାଏ, ଓଜନ ବଢ଼ିଥାଏ, ଆଉ ତା ସହିତ ଆମର ମୁଣ୍ଡର କେଶ ବି ଲମ୍ବା ହୋଇଥାଏ, ଆମର କାନ୍ଧ ଚଉଡ଼ା ହୋଇଥାଏ, ମୁହଁରେ ପିମ୍ପଲ୍ସ ବି ଆସେ, ତାପରେ ପୁଣି ଆମର ମାସକୁ ଥରେ ମାନେ ଋତୁସ୍ରାବ ବି ହୋଇଥାଏ, ପ୍ରତ୍ୟେକ ମାସ ଋତୁସ୍ରାବ ହୁଏ। ତ ଆମକୁ ଯଦି ଆମେ କପଡ଼ା ବ୍ୟବହାର କରୁଛେ ତ ଆମକୁ ସଫା କପଡ଼ା ବ୍ୟବହାର କରିବା ଦରକାର, ମିନିମମଟା 3 ଚେଞ୍ଜ କରିବା ଦରକାର, ଆଉ ତାକୁ ସଫା କଲା ବେଳେ ସାବୁନ ୟା ସର୍ଫରେ ତାକୁ ଧୋଇକି ଖରାରେ ଶୁଖାଇବା ଦରକାର। ଆଉ ଯଦି ଆମେ ଆଉ କିଛି ପ୍ୟାଡ୍ ବ୍ୟବହାର କରୁଛେ ତାହେଲେ ଆମେ ସେ ଟାଇମ୍ରେ ବ୍ୟବହାର କରିବା ସହ ଆମକୁ ପ୍ରତ୍ୟେକ 6 ଥରେ ପ୍ୟାଡ୍ ଚେଞ୍ଜ କରିବା ଦରକାର। ସେଇ ଟାଇମ୍ରେ ସାଧାରଣତଃ ପେଟ କରିଥାଏ, ତଳିପେଟ ଯନ୍ତ୍ରଣା ହୋଇଥାଏ, ଆଉ ଆମର ମୁଣ୍ଡ ବିନ୍ଧା ବି ହୁଏ, ଆଉ ବାନ୍ତି ଲାଗେ, ଆଉ ଅଣ୍ଟା ବିନ୍ଧା ବି ହୁଏ।
ମୁଁ ଏହି କାର୍ଯ୍ୟକ୍ରମକୁ ଶୁଣୁଥିବା କିଶୋରୀମାନଙ୍କୁ ବତାଇବାକୁ ଚାହିଁବି ଯେ ଆପଣ ବଜାରରେ ମିଳୁଥିବା ପ୍ୟାଡ୍ ବା ଘରେ କପଡ଼ାର ପ୍ୟାଡ୍ ତିଆରି କରି ବ୍ୟବହାର କରିପାରିବେ, କିନ୍ତୁ ଘର ତିଆରି ପ୍ୟାଡ୍ ସ୍ୱଚ୍ଛ ସୂତା କପଡ଼ାରେ ହୋଇଥିବା ଆବଶ୍ୟକ, କାରଣ ସୂତା କପଡ଼ା ରକ୍ତକୁ ଅଧିକ ଶୋଷିଥାଏ। ଦିନରେ 2-3 ଥର ପ୍ୟାଡ୍ ବଦଳାଇବା ବହୁତ ଜରୁରୀ, ଅନ୍ୟଥା ସଂକ୍ରମଣ ହେବାର ଡର ରହିଥାଏ। ଏହାକୁ ଖୋଲାରେ ଫୋପାଡ଼ିବା ସମ୍ପୂର୍ଣ୍ଣ ଅନୁଚିତ। ଆପଣ ଯଦି ଘରର କପଡ଼ା ପ୍ୟାଡ୍କୁ ପୁନର୍ବାର ବ୍ୟବହାର କରିବାକୁ ଚାହୁଁଥାନ୍ତି ତାହେଲେ ଏହାକୁ ଭଲ ଭାବରେ ଧୋଇ ଟାଣ ଖରାରେ ଶୁଖାଇବା ଜରୁରୀ, ଏବଂ ଏହାକୁ ଆଉ ଥରେ ବ୍ୟବହାର ପାଇଁ ଏକ ସଫା ଖୋଳରେ ରଖିବା ଆବଶ୍ୟକ, ଯାହାଦ୍ୱାରା ଏଥିରେ କିଛି କୀଟାଣୁ ଲାଗିପାରିବେ ନାହିଁ।
ଏହି ସମୟରେ ଝିଅମାନଙ୍କୁ ଅନ୍ୟ ଦିନ ଅପେକ୍ଷା ଅଧିକ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ମାସିକ ଋତୁସ୍ରାବ ସମୟରେ ଶରୀରରୁ ବହୁତ ରକ୍ତ ବାହାରିଯିବା ଦ୍ୱାରା ଏହାର ପୂରଣ ପାଇଁ ଭଲ ଲୋହସାର ବା ଆଇରନ୍ ଯୁକ୍ତ ଖାଦ୍ୟ ଖାଇବା, ଯେପରିକି ସବୁଜ ପରିବା, ସଜନା ଶାଗ, ଚଣା, ଗୁଡ଼, ଅଁଳା ଇତ୍ୟାଦିର ଆବଶ୍ୟକତା ରହିଛି।
ମାସିକ ଋତୁସ୍ରାବ ପ୍ରତି ମାସରେ 4-5 ପର୍ଯ୍ୟନ୍ତ ଚାଲିଥାଏ, କିନ୍ତୁ ଏହି ସମୟରେ ଝିଅମାନଙ୍କ ଉପରେ ଅନେକ ପ୍ରକାରର ବାରଣ କରାଯାଇଥାଏ, ଯେପରି ପୂଜାପାଠ କରିବା ପାଇଁ ଏବେ ତୁମେ ଅଶୁଦ୍ଧ ଅଛ, ସମସ୍ତଙ୍କ ସହ ଖାଦ୍ୟ ଖାଇପାରିବ ନାହିଁ, ରୋଷେଇ ଘରକୁ ଯାଇପାରିବ ନାହିଁ, ଆଚାରକୁ ହାତ ଲଗାଇଲେ ଆଚାର ଖରାପ ହୋଇଯିବ, ଏଇଭଳି ଆଉ ସବୁ କେତେ କେଜାଣି କଥା।
କିନ୍ତୁ ମାସିକ ଋତୁସ୍ରାବ ଝିଅମାନଙ୍କ ସଠିକ୍ ବିକାଶର ପରିଚୟ। ମାତ୍ର ଏହି ପ୍ରକାରର ବାରଣ ଦ୍ୱାରା ଝିଅମାନେ ନିଜକୁ ଅଲଗା ଅନୁଭବ କରନ୍ତି ଏବଂ ଏହି ଦିନଗୁଡ଼ିକରେ ନିଜ ମନରେ କିଛି ହୀନ ଭାବନା ଆଣିଥାନ୍ତି। ଆମେ ଏହି କାର୍ଯ୍ୟକ୍ରମର ସମସ୍ତ ଶ୍ରୋତା ବନ୍ଧୁଙ୍କୁ କେବଳ ଏତିକି କହିବାକୁ ଚାହୁଁଛୁ ଯେ ମାସିକ ଋତୁସ୍ରାବ ଝିଅମାନଙ୍କ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟର ଏକ ଅଙ୍ଗ, ତେଣୁ ଏହି ବିଷୟରେ ତାଙ୍କୁ ସଠିକ୍ ସୂଚନା ଏବଂ ଜ୍ଞାନ ଦେବା ଆବଶ୍ୟକ।
ସରକାରଙ୍କ ଦ୍ୱାରା ମଧ୍ୟ କିଶୋରୀଙ୍କ ମାସିକ ଧର୍ମ ବିଷୟରେ ଜ୍ଞାନ ଦେବା ଏବଂ ସାନିଟାରୀ ପ୍ୟାଡ୍ର ବିତରଣର ସ୍କିମ୍ ଚାଲୁଛି। ମାସିକ ଋତୁସ୍ରାବ ସମୟରେ ସଫା ସୁତୁରା ସମ୍ବନ୍ଧୀ ସୂଚନା ମାଧ୍ୟମରେ ଆଶା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା କିଶୋରୀମାନଙ୍କୁ 6 ଟଙ୍କା ଦାମରେ 6 ପ୍ୟାଡ୍ର ପ୍ୟାକ୍ ଦିଆଯାଉଛି।
ମୁଁ କିଶୋରୀ ବନ୍ଧୁ ଓ ବାକି ସମସ୍ତ ଶ୍ରୋତାଙ୍କଠାରୁ ଜାଣିବାକୁ ଚାହିଁବି ଯେ ଝିଅମାନଙ୍କୁ ମାସିକ ଋତୁସ୍ରାବ ବିଷୟରେ ପୂର୍ବରୁ ଜାଣିବାର ଆବଶ୍ୟକତା ଅଛି କି ନା,
ଆଉ ଏହି ଦିନମାନଙ୍କରେ ଝିଅମାନେ କିପରି ନିଜ ଶରୀରର ଯତ୍ନ ନେବେ ସେହି ବିଷୟର ଆବଶ୍ୟକତା ରହିଛି କି ନାହିଁ, ନିଜ ମତାମତକୁ ଦେବା ପାଇଁ ନମ୍ବର 3 ଟିପନ୍ତୁ। ଆଉ ଯଦି ଆପଣ କିଶୋର କିଶୋରୀଙ୍କ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ କୌଣସି ପ୍ରଶ୍ନ ପଚାରିବାକୁ ଚାହୁଁଥାନ୍ତି ତାହେଲେ ମଧ୍ୟ ଫୋନ୍ରେ ନମ୍ବର 3 ଟିପି ଆପଣ ପଚାରିପାରିବେ। ବନ୍ଧୁଗଣ, ଯୁବ ଯୌବନ ସ୍ୱାସ୍ଥ୍ୟର ଆଗାମୀ ଅଧ୍ୟାୟ ମାନେ ଶନିବାର ସନ୍ଧ୍ୟା 7-8 ମଧ୍ୟରେ ଆମେ କଥା ହେବା କମ୍ ବୟସରେ ବିବାହ, ଗର୍ଭାବସ୍ଥା ଏବଂ ଅସୁରକ୍ଷିତ ଗର୍ଭପାତ ବିଷୟରେ। ସେତେବେଳେ ପର୍ଯ୍ୟନ୍ତ ଧନ୍ୟବାଦ।